ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଯୋଜନାର ସୁଫଳ ଓଡ଼ିଶାକୁ ମିଳୁଛି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଙ୍ଗିରିପଶି, ଗୋରୁମହିଷାଣୀ, ବୁଢ଼ାମରା, ଚାକୁଲିଆ ଏବଂ ବାଦାମ ପାହାଡ଼ କେନ୍ଦୁଝରଗଡ଼ ରେଳଲାଇନ୍ର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ଚଳିତ ବର୍ଷ ଓଡ଼ିଶାରେ ରେଳର ବିକାଶ ପାଇଁ କେନ୍ଦ୍ର ସରକାର 20,000 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ, ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଏବଂ ଯବାନମାନଙ୍କ କର୍ତ୍ତବ୍ୟ ଏବଂ ବଳିଦାନକୁ ସମ୍ମାନ ଜଣାଇ ଆଜି ଦେଶରେ ପାଳନ କରାଯାଉଛି ସଶସ୍ତ ବାହିନୀ ପତାକା ଦିବସ। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଯୋଜନାର ସୁଫଳ ଓଡ଼ିଶାକୁ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ 6,400 କୋଟିରୁ ଅଧିକ ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ରାଷ୍ଟ୍ରପତି କହିଛନ୍ତି, ଖଣିବହୁଳ ଅନୁନ୍ନତ ଅଞ୍ଚଳଗୁଡ଼ିକରେ ରେଳପଥର ବିକାଶ କରାଯାଇ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆଜି ବାଙ୍ଗିରିପଶି, ଗୋରୁମହିଷାଣୀ, ବୁଢ଼ାମରା, ଚାକୁଲିଆ ଏବଂ ବାଦାମ ପାହାଡ଼ କେନ୍ଦୁଝରଗଡ଼ ରେଳଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି,
ଆଜି ଏଠାରେ 3 ନୂଆ ରେଳପଥ ବାଦାମ ପାହାଡ଼ କେଉଁଝର, ବାଙ୍ଗିରିପଶି ଗୋରୁମହିଷାଣୀ ଏବଂ ବୁଡ଼ାମୁରା ଚାକୁଲିଆର ରିମୋଟ୍ ମୋଡ୍ରେ ଶିଳାନ୍ୟାସ କରି ମୁଁ ବହୁତ ଆନନ୍ଦିତ। ଭାରତ ସରକାରଙ୍କର ଉଡ଼ାନ ଯୋଜନାରେ ନିର୍ମିତ ହେବାକୁ ଥିବା ଦାଣ୍ଡବୋଷ ଏୟାରପୋର୍ଟ, ରାଇରମ୍ପୁର ଉପଖଣ୍ଡ ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହ ଏବଂ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ଶିଳାନ୍ୟାସ ଭର୍ଚୁଆଲ ମୋଡ୍ରେ କରି ମଧ୍ୟ ମୁଁ ବେଶ୍ ଖୁସି। ଏହି ସମସ୍ତ କାର୍ଯ୍ୟ ପାଇଁ ମୁଁ ଭାରତ ସରକାରଙ୍କର ରେଳ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସିଭିଲ ଏଭିଏସନ ମନ୍ତ୍ରାଳୟ ତଥା ଟ୍ରାଇବାଲ ଆଫେୟାର୍ସ ମନ୍ତ୍ରାଳୟ ତଥା ଓଡ଼ିଶା ସରକାରକୁ ସାଧୁବାଦ ଜଣାଉଛି। ଏହି 3 ରେଳପଥର ଶିଳାନ୍ୟାସ ଫଳରେ ବାଙ୍ଗିରିପଶି, ରାଇରମ୍ପୁର ସମେତ ମୟୂରଭଞ୍ଜ ଜିଲ୍ଲାର ଲୋକମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହୋଇପାରିଛି। ଏହି ପ୍ରକଳ୍ପ ସମୟସୀମା ମଧ୍ୟରେ ସମ୍ପନ୍ନ ହେବ ବୋଲି ମୁଁ ଆଶା କରୁଛି।
ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଜନଜାତିଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଜନଜାତି ସମ୍ପ୍ରଦାୟର ଲୋକମାନେ ଅଧିକ ଲାଭବାନ ହୋଇଛନ୍ତି। କେନ୍ଦ୍ର ସରକାର 90 ଅଧିକ ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ବ୍ୟବସ୍ଥା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ତୃତୀୟ ପାଳିରେ ଶପଥ ନେବା ପରେ ଓଡ଼ିଶାରେ ରେଳର ବିକାଶ ପାଇଁ 20,000 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି।
ଜୁନ୍ରେ ରିଜଲ୍ଟ ଆସିଲା ଲୋକସଭା ଚୁନାବର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ତୃତୀୟ ଥର ଭାରତର କ୍ଷମତାରେ ଆସିଲେ, ପ୍ରଧାନମନ୍ତ୍ରୀ କ୍ଷମତାରେ ଆସିଲେ। ଆସିଲା ପରେ ପରେ ଓଡ଼ିଶାରେ 19,000 କୋଟି ଟଙ୍କାର ପ୍ରୋଜେକ୍ଟ ସାଙ୍କ୍ସନ୍ କରିଛନ୍ତି, 20,000 ଟଙ୍କାର ରେଲୱେ ପ୍ରୋଜେକ୍ଟ ସାଙ୍କ୍ସନ୍ କରିଛନ୍ତି। ମ୍ୟାକ୍ସିମମ୍ ପ୍ରୋଜେକ୍ଟ ଆଦିବାସୀ କ୍ଷେତ୍ରକୁ ସେବାରେ ଲାଗିଛନ୍ତି।
ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବାଲେଶ୍ୱର ଗସ୍ତ କରି ରେଳ ଷ୍ଟେସନର ନବନିର୍ମିତ ଫୁଟ୍ ଓଭରବ୍ରିଜ୍ର ଉଦ୍ଘାଟନ କରିଛନ୍ତି। ଅପରାହ୍ନରେ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥର ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଶୀତକାଳୀନ ଅଧିବେଶନରେ ଆଜି ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ୱତି ସୁରମା ପାଢ଼ୀ ଗୃହକାର୍ଯ୍ୟକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ପ୍ରଶ୍ନୋତ୍ତର କାଳରେ ବିଜେଡି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୈଧାନିକ ପ୍ରଶ୍ନ ଜରିଆରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଏସ୍ଓ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ଗୃହରେ ବିବୃତ୍ତି ଦେବା ପାଇଁ ବାଚସ୍ୱତିଙ୍କ ନିକଟରେ ଦାବି କରିଥିଲେ। ବିଜେଡି ଦଳର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଏହି ପ୍ରସଙ୍ଗ ଉପରେ ବାଚସ୍ୱତିଙ୍କ ପୋଡିୟମ୍ ସମ୍ମୁଖରେ ପାଟିତୁଣ୍ଡ କରିବା ଯୋଗୁଁ ପ୍ରଶ୍ନୋତ୍ତର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମେ ଗୃହକୁ ଦିନ 11:30 ପର୍ଯ୍ୟନ୍ତ ବାଚସ୍ୱତି ମୁଲତବୀ ରଖିଥିଲେ। ଶୂନ୍ୟକାଳ ଆରମ୍ଭ ହେବା ପରେ ମଧ୍ୟ ଗୃହରେ ସମାନ ସ୍ଥିତି ଜାରି ରହିବା ଯୋଗୁଁ ବାଚସ୍ୱତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଆଜିର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇପାରିନଥିଲା। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହକୁ ଜଣାଇଥିଲେ, ଓଡ଼ିଶା ହାଇକୋର୍ଟରେ 1,45,535 ମକଦ୍ଦମା ବିଚାରାଧୀନ ରହିଛି। ମକଦ୍ଦମାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗୃହକୁ ଆଇନମନ୍ତ୍ରୀ ଜଣାଇଥିଲେ। ସେହିଭଳି ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କର ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, କେନ୍ଦୁଝର ଜିଲ୍ଲାରେ 16 ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଛି। ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା 80,29,741 ଜଣ ମହିଳା ହିତାଧିକାରୀ ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର 2016-17 ଆର୍ଥିକ ବର୍ଷରେ ଯୁକ୍ତ ଦୁଇ ପାଠ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆଣିବା ପରେ 199 ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, କଳାହାଣ୍ଡି ଜିଲ୍ଲାରେ 110 ବିଦ୍ୟାଳୟକୁ ପ୍ରାଥମିକ ପ୍ରସ୍ତୁତି ଓ କାର୍ଯ୍ୟକ୍ଷମ ବାବଦକୁ ପ୍ରତି ଅନୁଷ୍ଠାନକୁ 1,00,000 ଲେଖାଏଁ ଯୋଗାଇ ଦିଆଯାଇଛି। ସଶସ୍ତ୍ର ବାହିନୀରେ ସେବାରତ ତଥା ସେନାନିବୃତ ଯବାନମାନଙ୍କ ମାତୃଭୂମିର ସେବା ଏବଂ ପ୍ରାଣବଳୀକୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ 1949 ଆଜିର ଦିନକୁ ଦେଶର ସଶସ୍ତ୍ର ବାହିନୀ ପତାକା ଦିବସ ଭାବେ ପାଳନ କରାଯାଉଛି। ସଶସ୍ତ୍ର ବାହିନୀର ଯବାନ ଏବଂ ସେମାନଙ୍କ ପରିବାରର ମଙ୍ଗଳ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଏହି ଦିବସ ମଧ୍ୟ ପାଳନ କରାଯାଇଥାଏ। ପତାକା ଦିବସ ପାଳନର 3 ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କର ପରିବାରକୁ ଥଇଥାନ କରିବା, କାର୍ଯ୍ୟରତ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ଆର୍ଥିକ ସାହାଯ୍ୟ ଏବଂ ପୂର୍ବତନ ସୈନିକ ଏବଂ ସେମାନଙ୍କ ପରିବାରର ଥଇଥାନ ଓ କଲ୍ୟାଣ ପାଇଁ ପାଣ୍ଠି ସଂଗ୍ରହ। ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ ଅବସରରେ ପତାକା ବଣ୍ଟନ ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯାଇଥାଏ। ସଶସ୍ତ୍ର ବାହିନୀ ପତାକା ଦିବସରେ ଭାରତୀୟ ସାମରିକ କର୍ମଚାରୀମାନେ ବିଭିନ୍ନ ପାରମ୍ପରିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। 100 ଦିନ ବ୍ୟାପୀ ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟର ବଲାଙ୍ଗୀର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଆଦି 19 ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। 60 ବର୍ଷରୁ ଅଧିକ ବୟସର ବ୍ୟକ୍ତି, ମଧୁମେହରେ ପୀଡ଼ିତ ବ୍ୟକ୍ତି, ଅପପୁଷ୍ଟିର ଶିକାର କିମ୍ବା ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତି, ଧୂମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସମେତ 5 ବର୍ଷ ମଧ୍ୟରେ ଯକ୍ଷ୍ମାରେ ସଂକ୍ରମିତ ହୋଇଥିବା କୌଣସି ଲୋକଙ୍କୁ ଚିକିତ୍ସା କରାଯାଇ ଯକ୍ଷ୍ମା ନିରାକରଣ କାର୍ଯ୍ୟରେ ସାମିଲ କରାଯାଇଛି। ଗଞ୍ଜାମ ଜିଲ୍ଲା ଖଲିକୋଟ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଘନ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଖଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତାମୂଳକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଖଲିକୋଟ ବ୍ଲକରେ ସମୁଦାୟ 338 ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 183 ଜଣ ରୋଗୀଙ୍କୁ ଯକ୍ଷ୍ମା ଔଷଧ ଦିଆଯାଉଛି। ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ନୃତ୍ୟ ଓ ଲୋକସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲାର ପ୍ରମୁଖ 14 ଜନଜାତି ଏହି ପ୍ରତିଯୋଗିତାରେ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗିତାର କୃତି ନୃତ୍ୟ ଦଳଙ୍କୁ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯିବା ସହିତ ଜିଲ୍ଲାର ନାଟ୍ୟଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସମୃଦ୍ଧ ଭାରତ ସ୍ୱରୋଜଗାର ଯୋଜନାରେ ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାଳନ୍ଦୀନଗର ବାଇପାସ୍ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଓଡ଼ିଶା ଖାଦ୍ୟ କମିଶନ ଦଳ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ସେମାନେ ବିଭିନ୍ନ ପଞ୍ଚାୟତ, ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ଆବାସିକ ବିଦ୍ୟାଳୟ, ହଷ୍ଟେଲ, ସ୍ୱାସ୍ଥ୍ୟକେନ୍ଦ୍ର, ଛତୁଆ ପ୍ରସ୍ତୁତି କେନ୍ଦ୍ର ଓ ଡାଲି ପ୍ରକ୍ରିୟାକରଣ କେନ୍ଦ୍ର ନିରୀକ୍ଷଣ କରିଛନ୍ତି। 2024-25 ବର୍ଷ ପାଇଁ ମାଣ୍ଡିଆ ସଂଗ୍ରହ ଲାଗି ଚାଷୀମାନଙ୍କୁ ଆସନ୍ତା 31 ସୁଦ୍ଧା ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି। ଚାଷୀମାନେ ନିକଟସ୍ଥ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥା, କୃଷକ ସଂଗଠନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ପୂର୍ବରୁ ପଞ୍ଜୀକୃତ ହୋଇଥିବା ଚାଷୀ ପୂର୍ବ ପ୍ରଦତ୍ତ ତଥ୍ୟରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ କୃଷକ ଓଡ଼ିଶା ପୋର୍ଟାଲ ମାଧ୍ୟମରେ ଆବଶ୍ୟକ ସଂଶୋଧନ କରିପାରିବେ। ଅଧିକ ସୂଚନା ପାଇଁ ନିକଟସ୍ଥ ବ୍ଲକ ଓ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 2 ମଧ୍ୟରେ ତାପମାତ୍ରା 2-4 ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଏବଂ 9 ଦିନ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ, ନୟାଗଡ଼, କଟକ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଯୋଜନାର ସୁଫଳ ଓଡ଼ିଶାକୁ ମିଳୁଛି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଙ୍ଗିରିପୋଷି ଗୋରୁମହିଷାଣୀ, ବୁଢ଼ାମରା ଚାକୁଲିଆ ଏବଂ ବାଦାମ ପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ୍ର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ଚଳିତ ବର୍ଷ ଓଡ଼ିଶାରେ ରେଳର ବିକାଶ ପାଇଁ କେନ୍ଦ୍ର ସରକାର 20,000 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଏବଂ ଯବାନମାନଙ୍କ କର୍ତ୍ତବ୍ୟ ଏବଂ ବଳିଦାନକୁ ସମ୍ମାନ ଜଣାଇ ଆଜି ଦେଶରେ ପାଳନ କରାଯାଉଛି ସଶସ୍ତ୍ର ବାହିନୀ ପତାକା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।